ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବା ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲ୍ଡ ରେକର୍ଡ। ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5-ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ ଓ ସୂଚନା ଓ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତି ବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସନ୍ଧ୍ୟାରେ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଳିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60ଟି ଦେଶର 400ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ ସଂଘର ତତ୍ତ୍ୱାବଧାନରେ ଯୋଗାସନ ଭାରତ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା। ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7ଟି ବର୍ଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଉତ୍ସାହିତ କରିଛନ୍ତି। ସଂସ୍କୃତର ଏକ ପଂକ୍ତିକୁ ଉଦ୍ଧାର କରି ଶ୍ରୀ ମୋଦି କହିଛନ୍ତି, ନିୟମିତ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଉପରେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ମେଘାଳୟର ଶିଲଂଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମେଘାଳୟର ରାଜ୍ୟପାଳ ସିଏଚ୍ ବିଜୟଶଙ୍କର, ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ କେ ସାଙ୍ଗମା, କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକରେ ଯୋଗ ଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ ପରିଷଦ ଆଇନ 1971 ଅନୁସାରେ ପ୍ରତିଷ୍ଠିତ ଉତ୍ତର ପୂର୍ବାଞ୍ଚଳ ପରିଷଦ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ସର୍ବୋଚ୍ଚ ଆଞ୍ଚଳିକ ଯୋଜନା ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହି କ୍ଷେତ୍ରରେ ସମନ୍ୱିତ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସମବାୟ ସଂହିତାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଦିଲ୍ଲୀ ମାଲବ୍ୟ ନଗରସ୍ଥିତ ହୋଟେଲ୍ ଅଗ୍ନିକାଣ୍ଡ ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଭେଟିଛନ୍ତି। ସାକେତସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ଥିବା ଆହତଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ହସ୍ପିଟାଲରେ ଆଲୋଚନା କରିଛନ୍ତି। ଚିକିତ୍ସା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10,00,000 ଟଙ୍କା ଲେଖାଏଁ ଏବଂ ଗୁରୁତର ଆହତଙ୍କୁ 5,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତକଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମସ୍ଥାନକୁ ପଠାଇବା ପାଇଁ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ଗିନିଜ୍ ୱାର୍ଲଡ ରେକର୍ଡ ସ୍ୱୀକୃତି ପ୍ରଦାନ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଏ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସ 25 ତାରିଖରୁ 31 ତାରିଖ ମଧ୍ୟରେ ଆୟୋଜିତ ବିକଶିତ ଭାରତ ଯୁବ ନେତାଙ୍କ ସଂଳାପ 2026 କୁଇଜ୍ ମାଧ୍ୟମରେ ଏହି ରେକର୍ଡ ହାସଲ କରାଯାଇଛି। ଡକ୍ଟର ମାଣ୍ଡଭ୍ୟ ଏହି ଅବସରରେ ମାଇ ଭାରତ ଦଳକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମାଣ୍ଡଭ୍ୟ କହିଛନ୍ତି, ଦେଶର ଯୁବପିଢ଼ି ବହୁ ସଂଖ୍ୟାରେ ଏହି ପ୍ଲାଟଫର୍ମ ସହିତ ଜଡ଼ିତ ହେଉଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ପ୍ଲାଟଫର୍ମର ପ୍ରାରମ୍ଭରେ ମାଇ ଭାରତରେ ସମଗ୍ର ଦେଶର 2,19,00,000 ଅଧିକ ଯୁବବର୍ଗ ପଞ୍ଜିକରଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ଯୁବବର୍ଗଙ୍କୁ ଏହି ପ୍ଲାଟଫର୍ମରେ ପଞ୍ଜିକରଣ କରିବା ସହ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଓ ଡାମନ ଗସ୍ତ କରିବେ। ଗୁଜରାଟର ସୁରଟଠାରେ 18,800 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ସଡ଼କ ଯୋଗାଯୋଗ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ। ସୁରଟଠାରେ ଶ୍ରୀ ମୋଦି 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇସି ହସ୍ପିଟାଲର ଉଦ୍ଘାଟନ କରିବା ସହ ଦାହେଜ ପେଟ୍ରୋଲିୟମ ପ୍ରକଳ୍ପର ଆଧୁନିକ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ଉନ୍ନତି ଏବଂ ଚିକିତ୍ସା ଭିତ୍ତିଭୂମି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ଶ୍ରୀ ମୋଦି ଦାମନ ଯାତ୍ରା କରିବେ। ସେଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟରେ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଭିତ୍ତିଭୂମି ବିକାଶ, ଯୋଗାଯୋଗ, ବେସାମରିକ ବିମାନ ଚଳାଚଳ ଏବଂ ଜନକଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ। ମହିଳା ମୁଷ୍ଠିଯୋଦ୍ଧା ଭିନେଶ ଫୁକୁଟଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯିବା ସଂକ୍ରାନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାୟର କରାଯାଇଥିଲା। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟ ତାଙ୍କ ଆଦେଶରେ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଆଲୋଚନା କରାଯିବାର ଏବେ କୌଣସି ପ୍ରାସଙ୍ଗିକତା ନାହିଁ। ମହିଳା ମୁଷ୍ଟିଯୋଦ୍ଧା ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ଭିନେଶ ଫୋଗଟ୍ଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା ଏବଂ ସେ ଏଥିରେ କୃତକାର୍ଯ୍ୟ ହୋଇନଥିଲେ। ଏହି ପଦକ୍ଷେପକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ କୁସ୍ତି ମହାସଂଘ ଦ୍ୱାରା ଆଗତ ଆବେଦନ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 8, 9 ଓ 10 ତାରିଖରେ ପ୍ରତ୍ୟେକ ଦିନକୁ 2 ପର୍ଯ୍ୟାୟରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପ୍ରାୟ 29,00,000 ପରୀକ୍ଷାର୍ଥୀ ସାମିଲ ହେବାର ଆଶା କରାଯାଉଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମରେ କୌଣସି ପରିସ୍ଥିତିକୁ ଗୁଜବ ବା ଅପପ୍ରଚାର ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚବେ। ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି, ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲଡ ରେକର୍ଡ ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସମ୍ବାଦ ଶେଷ ହେଲା।